ଓମ୍ ଶାନ୍ତି। ଆଜି 1 ଅଗଷ୍ଟ 2026 ମିଠା ବାପ୍ତା ତାଙ୍କର ସାକାର ମଧୁର ମହାବାକ୍ୟ, ବାବା କେହେତେ ମିଥ୍ୟେ ବାଚେ, ପରଚିନ୍ତନ ଛାଡ଼ି ନିଜର କଲ୍ୟାଣ କର, ତୁମେ ସୁନାତୁଲ୍ୟ ହୋଇ ଅନ୍ୟକୁ ରାସ୍ତା ଦେଖାଅ। ପ୍ରଶ୍ନ, ଯେଉଁମାନେ ସର୍ବଦା ଅଶରୀରୀ ହେବାର ଅଭ୍ୟାସ କରୁଛନ୍ତି ସେମାନଙ୍କର ମୁଖ୍ୟ ଲକ୍ଷଣ ଶୁଣାଅ। ଉତ୍ତର, ସେମାନେ ହଟ ଦ୍ୱାରା ଅର୍ଥାତ୍ ବଳପୂର୍ବକ ନିଜର କର୍ମେନ୍ଦ୍ରିୟ ଗୁଡ଼ିକୁ ବସ୍ କରନ୍ତି ନାହିଁ, କିନ୍ତୁ ତାଙ୍କର କର୍ମେନ୍ଦ୍ରିୟ ସ୍ୱତଃ ଶୀତଳ ହୋଇଯାଇଥାଏ। ଆମେ ଆତ୍ମାମାନେ ଭାଇ ଭାଇ ଅଟୁ, ଏହି ସ୍ମୃତି ସେମାନଙ୍କର ସ୍ୱତଃ ରହିଥାଏ, ଦେହ ଅଭିମାନ ତୁଟିବାକୁ ଲାଗିଥାଏ, ନାମ ରୂପର ନିଶା ସମାପ୍ତ ହେବାକୁ ଲାଗିଥାଏ, ଅନ୍ୟମାନଙ୍କର ସ୍ମୃତି ଆସି ନଥାଏ। ଗୀତ, ତୁ ପ୍ୟାର କା ସାଗର ହେ, ହମ୍ ତେରେ ଏକ ବୁନ୍ଦ କେ ପ୍ୟାସେ ହେ। ଓମ୍ ଶାନ୍ତି। ବାବା କେବଳ ସ୍ନେହର ସାଗର ନୁହନ୍ତି, ଜ୍ଞାନର ସାଗର ବି ଅଟନ୍ତି। ଜ୍ଞାନ ଏବଂ ଅଜ୍ଞାନ, ଜ୍ଞାନକୁ ଦିନ, ଅଜ୍ଞାନକୁ ରାତି କୁହାଯାଏ। ଜ୍ଞାନ ଅକ୍ଷର ହିଁ ଶୁଭ, ଅଜ୍ଞାନ ଅକ୍ଷର ଅଶୁଭ ଅଟେ। ଅଧା କଳ୍ପ ହେଲା ଜ୍ଞାନର ପ୍ରାରବ୍ଧ, ଅଧା କଳ୍ପ ଅଜ୍ଞାନର ପ୍ରାରବ୍ଧ। ଅଜ୍ଞାନର ପ୍ରାରବ୍ଧ ହେଲା ଦୁଃଖ, ଜ୍ଞାନର ପ୍ରାରବ୍ଧ ହେଲା ସୁଖ। ଏହା ବୁଝିବା ବହୁତ ସହଜ କଥା। ଦିନ ହେଉଛି ଜ୍ଞାନ, ରାତି ହେଉଛି ଅଜ୍ଞାନ, ଏ କଥା ମଧ୍ୟ କେହି ଜାଣନ୍ତି ନାହିଁ। ଜ୍ଞାନ କାହାକୁ କୁହାଯାଉଛି ଏବଂ ଅଜ୍ଞାନ କାହାକୁ କୁହାଯାଉଛି, ଏହା ହେଲା ବେହଦ୍ର ଅର୍ଥାତ୍ ସୀମାହୀନ କଥା। ତୁମେ ସମସ୍ତଙ୍କୁ ବୁଝାଉଛ ଜ୍ଞାନ କ'ଣ ଓ ଭକ୍ତି କ'ଣ। ଜ୍ଞାନ ଦ୍ୱାରା ତୁମେ ପୂଜ୍ୟ ହେଉଛ, ଯେବେ ପୂଜ୍ୟ ହୋଇଯାଉଛ ତେବେ ପୂଜାର ସାମଗ୍ରୀକୁ ଜାଣିଯାଉଛ। ଯେତେ ସବୁ ମନ୍ଦିର ଆଦି ଅଛି ତୁମେ ଜାଣିଛ ଯେ ଏସବୁ ସ୍ମାରକୀ ଅଟେ, ତାଙ୍କର ଜୀବନ କାହାଣୀ କ'ଣ ତାହା ତୁମେ ଜାଣିଛ। ଯିଏ ପୂଜା କରିବାକୁ ଯାଉଛନ୍ତି ସେମାନେ ନିଜେ ଜାଣିନାହାନ୍ତି ପୂଜାକୁ ଭକ୍ତି କୁହାଯାଏ। ଭଗବାନଙ୍କୁ ଭକ୍ତଙ୍କ ସହ ଭେଟିବାକୁ ହେବ ଭକ୍ତିର ଫଳ ଦେବା ପାଇଁ, ତେଣୁ ଭଗବାନ ହିଁ ଆସି ପୂଜାରୀରୁ ପୂଜ୍ୟ କରାଉଛନ୍ତି। ପୂଜ୍ୟ ସତ୍ୟ ଯୁଗରେ, ପୂଜାରୀ କଳି ଯୁଗରେ ଥାନ୍ତି। ତୁମେମାନେ ଜାଣିଛ ଯେ ଆଜି କ'ଣ ଅଛି, କାଲି କ'ଣ ହେବ, ବିନାଶ ତ ନିଶ୍ଚୟ ହେବ, ଯେକୌଣସି ସମୟରେ ବି ହୋଇପାରେ। ପ୍ରସ୍ତୁତି ଚାଲିଛି, ଗାୟନ ମଧ୍ୟ ରହିଛି, ଅନେକ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ହେବ, ଏ କଥା ତ ଲେଖିଦେବା ଉଚିତ। ଗୃହଯୁଦ୍ଧ ଓ ପ୍ରାକୃତିକ ବିପର୍ଯ୍ୟୟ, ଏହାକୁ କୌଣସି ଈଶ୍ୱରୀୟ ବିପର୍ଯ୍ୟୟ କୁହାଯାଇପାରିବ ନାହିଁ। ଏହା ତ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି, ଯାହାଫଳରେ ପ୍ରାକୃତିକ ବିପର୍ଯ୍ୟୟ ସବୁ ଆସିବ, ଏମାନେ ବିନାଶରେ ମଧ୍ୟ ସାହାଯ୍ୟ କରିବେ। ମୂଷଳଧାରାରେ ବର୍ଷା ହେବ, ଭୋକରେ ମରିବେ, ଭୂମିକମ୍ପ ଆଦି ସବୁ ହେବ, ଏହାଦ୍ୱାରା ବିନାଶ ହେବ। ପିଲାମାନେ ଜାଣିଛନ୍ତି ଏହା ତ ନିଶ୍ଚୟ ହେବ, ନହେଲେ ସତ୍ୟ ଯୁଗରେ ଏତେ ଅଳ୍ପ ସଂଖ୍ୟକ ମନୁଷ୍ୟ କିପରି ରହିବେ। ନିଶ୍ଚୟ ସମୁଦ୍ର ବିନାଶ ହେବ, ପିଲାମାନେ ଭଲ ଭାବରେ ଜାଣିଛନ୍ତି। ଏସବୁ ବସ୍ତ୍ର ଧୁଆ ହେବ, ଏହା ହେଉଛି ବେହଦ୍ର ବିଶାଳ ମେସିନ୍। ଗାୟନ ରହିଛି, ମଇଳା ଅର୍ଥାତ୍ ବିକାରୀ ଅଶୁଦ୍ଧ ଆତ୍ମାକୁ ପରମାତ୍ମା ଶୁଦ୍ଧ ବା ପବିତ୍ର କରୁଛନ୍ତି। ଏହି ଲୁଗାପଟାର କଥା ନୁହେଁ, ଏହା ହେଲା ଶରୀରର କଥା। ଯୋଗ ବଳ ଦ୍ୱାରା ଧୋଇବାକୁ ହେବ। ବର୍ତ୍ତମାନ 5 ତତ୍ତ୍ୱ ତମ ପ୍ରଧାନ ହୋଇଥିବାରୁ ଶରୀର ମଧ୍ୟ ଏହିପରି ହେଉଛି। ପତିତ ପାବନ ବାବା ଆସି ପାବନ କରାଉଛନ୍ତି, ଆଉ ସବୁ ବିନାଶ ହୋଇଯିବ। ତୁମେ ଜାଣିଛ ଯେ ପାବନ କିପରି ହେଉଛନ୍ତି, ବହୁତ ସହଜ ରାସ୍ତା ବତାଉଛନ୍ତି। ମନୁଷ୍ୟମାନେ ତ କିଛି ହେଲେ ବି ବୁଝୁନାହାନ୍ତି। ଯେଉଁ ଯେଉଁ ସ୍ଥାନରେ ଭକ୍ତି ଯଜ୍ଞ ଆଦି ହେଉଛି ସେଠାକୁ ଯାଇ ବୁଝାଇବାକୁ ଆବଶ୍ୟକ ଯେ ଯାହାଙ୍କର ତୁମେ ଭକ୍ତି କରୁଛ ତାଙ୍କର ଜୀବନ କାହାଣୀ ବୁଝିବା ଦ୍ୱାରା ହିଁ ତୁମେ ଦେବତା ହୋଇପାରିବ। ସେମାନେ କିପରି ଜୀବନ ମୁକ୍ତି ପାଇଲେ ଆସି ବୁଝ, ତେବେ ତୁମେ ମଧ୍ୟ ଜୀବନ ମୁକ୍ତି ପାଇପାରିବ। ମନ୍ଦିରରେ ବସି ଜୀବନ କାହାଣୀ ବୁଝାଇଲେ ଭଲ ଭାବରେ ବୁଝିବେ। ତୁମେ ମଧ୍ୟ ବାବାଙ୍କ ଠାରୁ ଏବେ ଜୀବନ କାହାଣୀ ଶୁଣୁଛ। ତୁମ ସନ୍ତାନ ମାନଙ୍କୁ କେତେ ଜ୍ଞାନ ମିଳୁଛି, ପରମ ପିତା ପରମାତ୍ମାଙ୍କର ଜୀବନ କାହାଣୀ କେହି ହେଲେ ବି ଜାଣିନାହାନ୍ତି। ସର୍ବବ୍ୟାପୀ କହିବା ଦ୍ୱାରା କ'ଣ ଜୀବନ କାହାଣୀ ପ୍ରମାଣିତ ହେଉଛି କି? ତୁମେ ସନ୍ତାନମାନେ ଏବେ ପରମ ପିତା ପରମାତ୍ମାଙ୍କର ଜୀବନ କାହାଣୀକୁ ଜାଣୁଛ, ଅର୍ଥାତ୍ ଆଦି ମଧ୍ୟ ଅନ୍ତକୁ ଜାଣୁଛ। ବର୍ତ୍ତମାନର ସମୟକୁ ଆଦି କୁହାଯିବ, ଯେତେବେଳେ କି ବାବା ଆସି ପତିତମାନଙ୍କୁ ପାବନ କରାଉଛନ୍ତି, ପୁଣି ମଧ୍ୟରେ ଭକ୍ତିର ପାଠ ଚାଲୁଛି। ବାବା କହୁଛନ୍ତି, ବର୍ତ୍ତମାନ ମୁଁ ଆସି ସ୍ଥାପନା କରୁଛି କରାଉଛି, ମୁଁ ହିଁ କରନ୍ କରାବନହାର, ଅର୍ଥାତ୍ ମୁଁ ହିଁ କରେ ଏବଂ କରାଏ। ପ୍ରେରଣାକୁ କରିବା ବୋଲି କୁହାଯିବ ନାହିଁ, ବାବା ସେ ଏହାଙ୍କ ଅର୍ଥାତ୍ ବ୍ରହ୍ମାଙ୍କ କର୍ମେନ୍ଦ୍ରିୟ ଦ୍ୱାରା କରୁଛନ୍ତି, ଏଥିରେ ପ୍ରେରଣାର କୌଣସି କଥା ନାହିଁ। କରନ୍ କରାବନହାର ନିଶ୍ଚୟ ସମ୍ମୁଖରେ ହିଁ କରାଇବେ, ପ୍ରେରଣା ଦ୍ୱାରା କିଛି ହେଲେ ବି ହୋଇପାରିବ ନାହିଁ, ଶରୀର ବିନା ଆତ୍ମା କିଛି ବି କରିପାରିବ ନାହିଁ। ଅନେକ କହନ୍ତି ଈଶ୍ୱର ହିଁ ପ୍ରେରଣା ଦ୍ୱାରା ସବୁକିଛି କରିଥାନ୍ତି, ବାବା ଆପଣ ପ୍ରେରଣା କରନ୍ତୁ, ମୋ ପତିଙ୍କର ବୁଦ୍ଧି ଠିକ ହୋଇଯାଉ। ବାବା କହୁଛନ୍ତି, ପ୍ରେରଣାର ତ ଏଥିରେ କୌଣସି କଥା ନାହିଁ, ତାହେଲେ ପୁଣି ଶିବ ଜୟନ୍ତୀ କାହିଁକି ପାଳନ କରାଯାଉଛି? ପ୍ରେରଣା ଦ୍ୱାରା କାମ ହେଲେ ପୁଣି ଆସିବେ ହିଁ କାହିଁକି? ପ୍ରଥମ ତ ଈଶ୍ୱର କି ପ୍ରକାରର ଜିନିଷ ଏ କଥା ଜାଣିନାହାନ୍ତି, କେବଳ କହିଦେଉଛନ୍ତି ଯେ ଈଶ୍ୱରଙ୍କର ପ୍ରେରଣା ଦ୍ୱାରା ସବୁକିଛି ହେଉଛି। ନିରାକାର ପ୍ରେରଣା ଦ୍ୱାରା କିପରି କରିବେ, ସିଏ ତ କରାଇଥାନ୍ତି, ଏଠାକୁ ଆସି ରାସ୍ତା ବତାଇଥାନ୍ତି, କର୍ମେନ୍ଦ୍ରିୟ ଦ୍ୱାରା ମୁରଲୀ ଶୁଣାଉଛନ୍ତି। କର୍ମେନ୍ଦ୍ରିୟର ଆଧାର ନ ନେବା ପର୍ଯ୍ୟନ୍ତ ମୁରଲୀ କିପରି ଶୁଣାଇବେ? ଜ୍ଞାନର ସାଗର ହୋଇଥିବାରୁ ଶୁଣାଇବା ପାଇଁ ମୁଖ ଦରକାର ନା? ଏବେ ତୁମେମାନେ ସାରା ଦୁନିଆର ଆଦି ମଧ୍ୟ ଅନ୍ତକୁ ଜାଣିସାରିଛ, ତୁମକୁ ସମ୍ପୂର୍ଣ୍ଣ ଜ୍ଞାନ ମିଳିଛି। ଜାଣୁଛନ୍ତି ଜ୍ଞାନ ବିନା ଗତି ନାହିଁ, ଜ୍ଞାନ କିଏ ଦେବ? ଅଜ୍ଞାନ ମାର୍ଗ ଓ ଜ୍ଞାନ ମାର୍ଗ ମଧ୍ୟରେ ପାର୍ଥକ୍ୟ ଦେଖ ନା, ବିଜ୍ଞାନ ବୋଲି ମଧ୍ୟ କହୁଛନ୍ତି। ଅଜ୍ଞାନ ହେଉଛି ଅନ୍ଧକାର, ତେବେ ଜ୍ଞାନ ଓ ବିଜ୍ଞାନକୁ ଆମେ ମୁକ୍ତି ଜୀବନ ମୁକ୍ତି ମଧ୍ୟ କହିପାରିବୁ। ତୁମକୁ ଏବେ ପବିତ୍ର ହେବାର ମଧ୍ୟ ମିଳୁଛି, ତୁମେ ସ୍ୱଦର୍ଶନ ଚକ୍ରଧାରୀ ହେଉଛ। କେହି ଶୁଣିଲେ ଆଶ୍ଚର୍ଯ୍ୟ ହେବେ, କହିବେ ଆତ୍ମଜ୍ଞାନ ନେଉଥିବାରୁ। ନିଶ୍ଚୟ ଆତ୍ମା ସେହି ସଂସ୍କାର ନେଇକରି ଯିବ ନା, ମନୁଷ୍ୟରୁ ଦେବତା ହେଉଛ, ତେଣୁ ଜ୍ଞାନ ତ ରହିବା ଆବଶ୍ୟକ। କିନ୍ତୁ ବାବା ବୁଝାଉଛନ୍ତି, ଏହା ପ୍ରାଲବ୍ଧ ନିମନ୍ତେ ପୁରୁଷାର୍ଥ ଅଟେ, ପ୍ରାଲବ୍ଧ ମିଳିଗଲେ ପୁଣି ଜ୍ଞାନର ଆବଶ୍ୟକତା ନାହିଁ। ସତ୍ୟଯୁଗ ହେଉଛି ତୁମ ସନ୍ତାନମାନଙ୍କ ପାଇଁ ପ୍ରାଲବ୍ଧ। ଏହି କଥା ଶୁଣିବା ମାତ୍ରେ ହିଁ ଆଶ୍ଚର୍ଯ୍ୟ ହେବେ, ଏହି ଜ୍ଞାନ ପରମ୍ପରା ଅନୁସାରେ କାହିଁକି ଚାଲୁନାହିଁ? ବାବା କହୁଛନ୍ତି, ଏହା ପ୍ରାୟ ଲୋପ ହୋଇଯାଇଥାଏ, ଦିନ ହୋଇଗଲା, ତେବେ ଆଉ ପୁଣି ଅଜ୍ଞାନ ତ ନାହିଁ, ଯାହାଫଳରେ କି ଜ୍ଞାନର ଆବଶ୍ୟକତା ପଡ଼ିବ, ଏହା ମଧ୍ୟ ବୁଝିବା ଓ ବୁଝାଇବାର କଥା। ତୁରନ୍ତ କେହି ବୁଝିପାରିବେ ନାହିଁ, ଶିବ ବାବା ପିଲାମାନଙ୍କ ପାଇଁ ଉପହାର ନେଇ ଭାରତକୁ ହିଁ ଆସିଥାନ୍ତି, ଭକ୍ତିର ଫଳ ଦେବା ପାଇଁ। ଭକ୍ତି ପରେ ହେଉଛି ସଦ୍ଗତି, ଏହି ବିନାଶ ମଧ୍ୟ ନିଶ୍ଚୟ ହେବ, ସେସବୁର ଲକ୍ଷଣ ଦେଖାଯାଉଛି। ତୁମେ ଶୁଣିବ ଅଗ୍ନିକାଣ୍ଡ ପଡ଼ିବା ମାତ୍ରେ ଘଣ୍ଟେ ଦୁଇ ଘଣ୍ଟାରେ ସାରା ଘର ଜଳି ଭସ୍ମ ହୋଇଯାଇଛି, ଏହା କୌଣସି କଥା ନୂଆ ନୁହେଁ, ବିନାଶ ତ ନିଶ୍ଚୟ ହେବ। ସତ୍ୟଯୁଗରେ କମ୍ ମନୁଷ୍ୟ ରହିବେ, ସମସ୍ତେ ଶ୍ରେଷ୍ଠାଚାରୀ ହେବେ, ତେବେ ଶ୍ରେଷ୍ଠାଚାରୀ ହେବାରେ କେତେ ପରିଶ୍ରମ କରିବାକୁ ପଡୁଛି, ମାୟା ଏକଦମ ନାକରୁ ଧରି ପକାଉଛି। ଏହିପରି ନିମ୍ନଗାମୀ ହେଲେ ବହୁତ ଆଘାତ ଲାଗିଥାଏ, ସମୟ ବି ଲାଗିଯାଇଥାଏ, ସବୁଠାରୁ ବଡ଼ ଆଘାତ ହେଉଛି କାମ ବିକାରର। ସେଥିପାଇଁ କୁହାଯାଉଛି କାମ ମହାଶତ୍ରୁ ଅଟେ, ଏହା ହିଁ ପତିତ କରାଉଛି। ବିକାର ପାଇଁ ହିଁ ଝଗଡ଼ା ହୋଇଥାଏ, ଯଦି ବିକାର ପାଇଁ ଛାଡ଼ିବେ ନାହିଁ ତେବେ ନିଶ୍ଚୟ କହିବେ ଯେ ଏହାଠାରୁ ବାସନ ମାଞ୍ଜିବା ଭଲ, ବରଂ ଝାଡ଼ୁ ପୋଛା ଲଗାଇବୁ, ପରନ୍ତୁ ପବିତ୍ର ରହିବୁ, ଏଥିରେ ବହୁତ ହିମ୍ମତ ଆବଶ୍ୟକ। ଯଦି କେହି ବାବାଙ୍କ ଶରଣରେ ଆସନ୍ତି ତେବେ ମାୟା ମଧ୍ୟ ଲଢ଼େଇ କରିବା ଆରମ୍ଭ କରିଦେଇଥାଏ, ପାଞ୍ଚ ବିକାରର ରୋଗ ଆହୁରି ଅଧିକ ହଇରାଣ କରିଥାଏ। ପ୍ରଥମେ ତ ସମ୍ପୂର୍ଣ୍ଣ ନିଶ୍ଚୟ ବୁଦ୍ଧି ହେବା ଦରକାର, ତେଣୁ ଏହି ଜୀବଦଶାରୁ ମରିବାକୁ ହେବ। ଏଠାରୁ ତୁମେ ଲଙ୍ଗର ଉଠାଇ ନେଲଣି, କଳିଚୁକି ବିକାରୀ କୂଳ ତୁମେ ଛାଡ଼ି ଦେଇଛ, ଏବେ ଆମେ ଯାତ୍ରା କରୁଛୁ, ଆମେ ଅଶରୀରୀ ହୋଇ ନିଜ ଘରକୁ ଯାଉଛୁ। ଆତ୍ମା ରହି ଜ୍ଞାନ ରହିଛି ଯେ ଆମେ ଗୋଟିଏ ଶରୀର ଛାଡ଼ି ଆଉ ଗୋଟିଏ ଶରୀରକୁ ଯିବୁ। ଆମେ ଘର ସଂସାରରେ ରହି ପଦ୍ମଫୁଲ ସମାନ ପବିତ୍ର ହୋଇ ଯାତ୍ରା କରୁଛୁ। ବୁଦ୍ଧିରେ ମନେ ରହୁ ଯେ ଏହା ହେଉଛି ଶ୍ମଶାନ ଘାଟ, ପୁଣି ଆମେ ସୁଖଧାମକୁ ଯିବୁ। ଆମକୁ ବାବା ସମ୍ପତ୍ତି ଦେବା ପାଇଁ ଉପାୟ ବତାଉଛନ୍ତି, ପବିତ୍ର ହେବା ପାଇଁ ଆମେ ଯୋଗରେ ରହୁଛୁ। ବାବାଙ୍କ ସ୍ମୃତିରେ ରହିବା ଦ୍ୱାରା ହିଁ ବିକର୍ମ ବିନାଶ ହେବ, ତେବେ ଯାଇ ଆତ୍ମା ଶରୀର ଛାଡ଼ିବ। ଏହି ଯାତ୍ରା କେତେ ଆଶ୍ଚର୍ଯ୍ୟଜନକ ଅଟେ। କେବଳ ବାବା ଓ ନିଜର ରାଜଧାନୀକୁ ୟାଦ କର, ଏତିକ ସହଜ କଥା ମଧ୍ୟ ମନେ ପଡ଼ୁନାହିଁ। କେବଳ ଅଲଫ ଅର୍ଥାତ୍ ବାବାଙ୍କୁ ମନେ ପକାଓ ବାସ୍, କିନ୍ତୁ ମାୟା ଟିକେ ବି ମନେ ପକାଇବାକୁ ଦେଉନାହିଁ। ବହୁତ ମେହନତ ଲାଗୁଛି, ଆତ୍ମାକୁ ଜ୍ଞାନ ମିଳିଛି, ଆମର ବାବା ଆସିଛନ୍ତି, ଆତ୍ମା ପାଠ ପଢ଼ୁଛି ନା, ଆତ୍ମା ଶରୀର ଦ୍ୱାରା ଜନ୍ମ ନେଉଛି, ଆତ୍ମା ଭାଇ ଭାଇ ଅଟେ। ଦେହ ଅଭିମାନରେ ଆସିବା ଦ୍ୱାରା ପୁଣି ଅନେକ ସମ୍ବନ୍ଧ ହୋଇଯାଉଛି। ଏଠାରେ ତୁମେ ଭାଇ ଭଉଣୀ ହୋଇଗଲ, ପରସ୍ପର ମଧ୍ୟରେ ତୁମେ ଭାଇ ଭାଇ ବି ଅଟ, ଭଉଣୀ ଭାଇ ମଧ୍ୟ ଅଟେ। ଏହା ପ୍ରବୃତ୍ତି ମାର୍ଗ ଅଟେ ନା, ଉଭୟଙ୍କୁ ସମ୍ପତ୍ତି ଦରକାର, ଆତ୍ମା ହିଁ ପୁରୁଷାର୍ଥ କରୁଛି। ନିଜକୁ ଆତ୍ମା ବୋଲି ଭାବିବା ଏହା ହିଁ ମେହନତ। ଦେହ ଅଭିମାନ ନ ରହୁ, ଶରୀର ନଥିଲେ ବିକାରୀ କିପରି ହେବ। ଆମେ ଆତ୍ମା ଅଟୁ, ଆତ୍ମାକୁ ବାବାଙ୍କ ପାଖକୁ ଯିବାକୁ ହେବ। ଶରୀର ସ୍ମୃତି ହିଁ ନ ରହୁ, ଯେତେ ଯେତେ ଯୋଗୀ ହୋଇ ଚାଲିବ କର୍ମେନ୍ଦ୍ରିୟ ସେତେ ଶାନ୍ତ ହୋଇଯିବ। ଦେହ ଅଭିମାନରେ ଆସିବା ଦ୍ୱାରା କର୍ମେନ୍ଦ୍ରିୟ ଚଞ୍ଚଳ ହୋଇଥାଏ, ଆତ୍ମା ଜାଣିଛି ମୋତେ ପ୍ରାପ୍ତି ହେଉଛି। ଶରୀରରୁ ଅଲଗା ହୋଇଗଲେ କର୍ମେନ୍ଦ୍ରିୟ ଶାନ୍ତ ହୋଇଯିବ। ସନ୍ନ୍ୟାସୀମାନେ ଔଷଧ ଖାଇ କର୍ମେନ୍ଦ୍ରିୟଙ୍କୁ ଶାନ୍ତ କରିଥାନ୍ତି, ତାହା ତ ହଟ୍ଟଯୋଗ ହୋଇଗଲା ନା। ତୁମକୁ ଯୋଗ ଦ୍ୱାରା କାର୍ଯ୍ୟ କରିବାକୁ ହେବ। କଣ ଯୋଗ ବଳ ଦ୍ୱାରା ତୁମେ କର୍ମେନ୍ଦ୍ରିୟଙ୍କୁ ଅଧୀନ କରିପାରିବ ନାହିଁ। ଯେତେ ଯେତେ ଆତ୍ମ ଅଭିମାନୀ ହୋଇ ଚାଲିବ କର୍ମେନ୍ଦ୍ରିୟ ଗୁଡ଼ିକ ସେତେ ଶାନ୍ତ ହୋଇଯିବେ। ବହୁତ ମେହନତ କରିବାକୁ ପଡ଼ିବ, କାରଣ ଏହାର ପ୍ରାପ୍ତି ତ ବହୁତ ଉଚ୍ଚ ଅଟେ ନା। ବାବା କହୁଛନ୍ତି ଯୋଗ ବଳ ଦ୍ୱାରା ତୁମେ ବିଶ୍ୱର ମାଲିକ ହେଉଛ, କର୍ମେନ୍ଦ୍ରିୟ ଉପରେ ବିଜୟ ପ୍ରାପ୍ତ କରୁଛ, ସେଥିପାଇଁ ଭାରତର ଯୋଗ ପ୍ରସିଦ୍ଧ ଅଟେ। ତୁମେ ମନୁଷ୍ୟରୁ ଦେବତା, ପତିତରୁ ପାବନ ହେଉଛ, ପ୍ରଜା ମଧ୍ୟ ସ୍ୱର୍ଗବାସୀ ତ ହେବେ ନା। ଯୋଗ ବଳ ଦ୍ୱାରା ତୁମେ ସ୍ୱର୍ଗବାସୀ ହେଉଛ, ବାହୁବଳ ଦ୍ୱାରା ହୋଇପାରିବ ନାହିଁ। ଏଥିରେ କିଛି ଅଧିକ ମେହନତ ନାହିଁ। କୁମାରୀମାନଙ୍କ ପାଇଁ ଯେପରି କୌଣସି ମେହନତ ହିଁ ନାହିଁ, ସେମାନେ ସ୍ୱାଧୀନ ଅଟନ୍ତି। ବିକାରରେ ଗଲେ ବଡ଼ ପଞ୍ଚାୟତ ହୋଇଯାଉଛି, କୁମାରୀ ରହିବା ଭଲ, ନଚେତ୍ ପୁଣି ଅଧର କୁମାରୀ ନାମ ଲାଗିଯିବ, ଯୁଗଳ ମଧ୍ୟ କାହିଁକି ହେବ। ଏଥିରେ ମଧ୍ୟ ନାମ ରୂପର ନିଶାର ଚଢ଼ୁଛି, ଏହା ମଧ୍ୟ ମୂର୍ଖାମି ଅଟେ। ଯୁଗଳ ହେବା ପରେ ପବିତ୍ର ରହିବା ପାଇଁ ବହୁତ ସାହସ ଦରକାର, ଜ୍ଞାନର ପୁରା ପରାକାଷ୍ଠା ଦରକାର। ଅନେକ ଅଛନ୍ତି ଯିଏକି ସାହସ କରୁଛନ୍ତି, କିନ୍ତୁ ବିକାରର ତାପ ଲାଗିଲେ ଖେଳ ସମାପ୍ତ ହୋଇଯାଇଥାଏ। ସେଥିପାଇଁ ବାବା କହୁଛନ୍ତି କୁମାରୀ ରହିବା ବରଂ ଭଲ, ଅଧର କୁମାରୀ ହେବାର କଳ୍ପନା ମଧ୍ୟ କାହିଁକି କରିବ। କୁମାରୀମାନଙ୍କର ନାମ ପ୍ରସିଦ୍ଧ ହୋଇଥାଏ, ସେମାନେ ବାଲ ବ୍ରହ୍ମଚାରୀ ଅଟନ୍ତି। ବାଲ ବ୍ରହ୍ମଚାରୀ ହୋଇ ରହିବା ଭଲ, ଶକ୍ତି ରହିଥାଏ, ଅନ୍ୟ କାହାରି ସ୍ମୃତି ଆସିବ ନାହିଁ। କିନ୍ତୁ ଯଦି ସାହସ ଅଛି ତେବେ କରିକି ଦେଖାଅ, କିନ୍ତୁ ଏଥିରେ ମେହନତ ରହିଛି। ଦୁଇ ଜଣ ହୋଇଯାଇଥାନ୍ତି ନା, କୁମାରୀ ହେଲେ ଏକା ରହିବେ, ଦୁଇ ଜଣ ହେଲେ ଦୈତମତ ଆସିଯାଇଥାଏ। ଯେତେ ପର୍ଯ୍ୟନ୍ତ ସମ୍ଭବ କୁମାରୀ ହୋଇ ରହିବା ଭଲ, କୁମାରୀ ସେବା କରିବା ନିମନ୍ତେ ବାହାରି ପାରିବେ। ବନ୍ଧନରେ ପଡ଼ିବା ଦ୍ୱାରା ପୁଣି ବନ୍ଧନର ବୃଦ୍ଧି ହୋଇଯାଇଥାଏ। ଏହିପରି ଜାଲ ଛିଡ଼ାଇବା କଣ ଦରକାର, ଯେଉଁଠି ବୁଦ୍ଧି ଜାଲରେ ଛନ୍ଦି ହୋଇଯିବ, ଏପରି ଜାଲରେ ଛନ୍ଦି ହେବା ଠିକ ନୁହେଁ। କୁମାରୀମାନଙ୍କ ପାଇଁ ତ ବହୁତ ଭଲ, କୁମାରୀମାନଙ୍କ ନାମର ଟେକ୍ ମଧ୍ୟ ରହିଛି, କହ୍ନୈୟା ନାମର ମହିମା ରହିଛି ନା। କୁମାରୀ ହୋଇ ରହିବା ବହୁତ ଭଲ, ତାଙ୍କ ପାଇଁ ବହୁତ ସହଜ। ବିଦ୍ୟାର୍ଥୀ ଜୀବନ ପବିତ୍ର ଜୀବନ ମଧ୍ୟ ଅଟେ, ବୁଦ୍ଧି ମଧ୍ୟ ସତେଜ ରହିଥାଏ। କୁମାରୀମାନଙ୍କୁ ଭୀଷ୍ମ ପିତାମହଙ୍କ ସଦୃଶ ହେବାକୁ ପଡ଼ିବ। କଳ୍ପ ପୂର୍ବରୁ ମଧ୍ୟ ଏହିପରି ହୋଇଥିଲେ, ସେଥିପାଇଁ ତ ଦିଲୱାଡ଼ା ମନ୍ଦିରରେ ସ୍ମୃତି ଚିହ୍ନ କରାଯାଇଛି। ଏବେ ବାବା ପିଲାମାନଙ୍କୁ ନିର୍ଦ୍ଦେଶ ଦେଉଛନ୍ତି, ମୋତେ ମନେ ପକାଅ, ଆଉ ସବୁ କଥାକୁ ଛାଡ଼ି ତୁମେ ନିଜର କଲ୍ୟାଣ କର। ବାବାଙ୍କୁ ମନେ ପକାଇବାରେ ହିଁ କଲ୍ୟାଣ ରହିଛି। ଭୁଲ ହୋଇଯାଉଛି, ପିଲାମାନେ ତଳକୁ ପଡ଼ିଯାଉଛନ୍ତି, ତୁମେ ପରଚିନ୍ତନକୁ ଛାଡ଼ି ନିଜର କଲ୍ୟାଣ କର, ଅନ୍ୟର ଚିନ୍ତନ କର ନାହିଁ। ତୁମେ ସୁବର୍ଣ୍ଣ ପରି ହୋଇ ଅନ୍ୟମାନଙ୍କୁ ରାସ୍ତା ବତାଅ, ସତପ୍ରଧାନ ହେବାର ଏହା ହିଁ ଏକମାତ୍ର ଉପାୟ। ପବିତ୍ର ନ ହେଲେ ତୁମେ ମୁକ୍ତିଧାମକୁ ଯାଇପାରିବ ନାହିଁ। ଉପାୟ ହେଉଛି ଗୋଟିଏ, ପୁଣି ଅନ୍ତ ସମୟରେ ମତି ଅନୁସାରେ ଗତି ହୋଇଯିବ। ପରଚିନ୍ତନ ପରଦର୍ଶନ ଛାଡ଼ିଦିଅ, ନଚେତ୍ ନିଜର ହିଁ କ୍ଷତି କରିବ। ବାବା କୌଣସି ଅଭିଶାପ ଦେଉନାହାନ୍ତି, ଶ୍ରୀମତରେ ନ ଚାଲିବା ଦ୍ୱାରା ନିଜକୁ ହିଁ ନିଜେ ଶ୍ରାପିତ କରୁଛନ୍ତି। ଆଚ୍ଛା ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହଭର ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ସମସ୍ତ ଆତ୍ମିକ ପିଲାମାନଙ୍କର ଆତ୍ମିକ ପିତାଙ୍କ ସୁପ୍ରଭାତ। ନମସ୍ତେ 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 ବାବା। ଶୁକ୍ରିୟା ଶୁକ୍ରିୟା। ଧାରଣା ପାଇଁ ମୁଖ୍ୟ ସାରାଂଶ ଧାରଣା ନମ୍ବର ଏକ। ନିଶ୍ଚୟ ବୁଦ୍ଧି ହୋଇ ବଞ୍ଚି ଥାଉ ଥାଉ ଏହି ପୁରୁଣା ଦୁନିଆରୁ ନିଜର ବୁଦ୍ଧି ରୂପୀ ଲଙ୍ଗର ଉଠାଇ ନେବାକୁ ହେବ। ବାପାଙ୍କର ପ୍ରତ୍ୟେକ ଆଜ୍ଞାକୁ ପାଳନ କରି ନିଜର କଲ୍ୟାଣ କରିବାକୁ ହେବ। ଧାରଣା ନମ୍ବର ଦୁଇ। ଅନ୍ୟର ଚିନ୍ତନ ଛାଡ଼ି ନିଜର ବୁଦ୍ଧିକୁ ସୁବର୍ଣ୍ଣ ସଦୃଶ କରିବାକୁ ହେବ। ପରଦର୍ଶନ ପରଚିନ୍ତନରେ ନିଜର ସମୟ ନଷ୍ଟ କରିବାର ନାହିଁ। ଯୋଗବଳ ଦ୍ୱାରା ନିଜର କର୍ମେନ୍ଦ୍ରିୟଙ୍କୁ ଶାନ୍ତ ଏବଂ ଶୀତଳ କରିବାକୁ ହେବ। ବରଦାନ ନିଜର ବିଜୟ ବା ସଫଳତାକୁ ନିଶ୍ଚିତ ମନେ କରି ସର୍ବଦା ନିଶ୍ଚିନ୍ତ ରହୁଥିବା ନିଶ୍ଚୟ ବୁଦ୍ଧି ହେବ। ଯେଉଁ ପିଲାମାନେ ସର୍ବଦା ବାବାଙ୍କ ପ୍ରତି ନିଜର ଅଭିନୟ ପ୍ରତି ଏବଂ ଡ୍ରାମାର ପ୍ରତ୍ୟେକ ସେକେଣ୍ଡର ଦୃଶ୍ୟ ପ୍ରତି ଶତପ୍ରତିଶତ ନିଶ୍ଚୟ ବୁଦ୍ଧି ଅଟନ୍ତି, ସେମାନଙ୍କର ବିଜୟ ବା ସଫଳତା ସୁନିଶ୍ଚିତ ହେବ। ସେମାନଙ୍କର ବିଜୟ ସୁନିଶ୍ଚିତ ହୋଇଥିବା କାରଣରୁ ସେମାନେ ସର୍ବଦା ନିଶ୍ଚିତ ରହିଥାନ୍ତି। ସେମାନଙ୍କର ଚେହେରାରେ ଚିନ୍ତାର କୌଣସି ବି ରେଖା ଦେଖାଯାଏ ନାହିଁ। ସେମାନଙ୍କ ଭିତରେ ସର୍ବଦା ନିଶ୍ଚୟ ରହିଥାଏ ଯେ ଏହି କାର୍ଯ୍ୟ ବା ଏହି ସଂକଳ୍ପ ସଫଳ ହୋଇକରି ହିଁ ରହିଛି। ସେମାନଙ୍କ ଭିତରେ କେବେ ବି କୌଣସି କଥାରେ ପ୍ରଶ୍ନ ଉଠିପାରିବ ନାହିଁ। ସ୍ଲୋଗାନ ଶୁଣିବା ଏବଂ ଶୁଣାଇବା ଭିତରେ ଭାବନା ଏବଂ ଭାବ ଅର୍ଥାତ୍ ଉଦ୍ଦେଶ୍ୟକୁ ପରିବର୍ତ୍ତନ କରିଦେବା ହିଁ ବାତାବରଣକୁ ଖରାପ କରିବା। ଅବ୍ୟକ୍ତ ଇସାରା ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ଅର୍ଥାତ୍ ପବିତ୍ର ହୁଅ। ସମ୍ପୂର୍ଣ୍ଣ ପବିତ୍ରତା ହିସାବରେ ବ୍ୟର୍ଥ ସଂକଳ୍ପ ମଧ୍ୟ ଅପବିତ୍ରତାର ବୀଜ ଅଟେ। ତେବେ ବ୍ୟର୍ଥ ସଂକଳ୍ପ ଚାଲିବାର ସଂସ୍କାର ଏବେ ମଧ୍ୟ ଅଧିକାଂଶ ପିଲାଙ୍କ ଭିତରେ ରହିଛି। ବ୍ୟର୍ଥ ସଂକଳ୍ପର ଆଧାର ମନ ହିଁ ଅଟେ, ଯାହାକି ମନ୍ମନାଭବ ସ୍ଥିତିରେ ରହିବା ପାଇଁ ଦେଇନଥାଏ। ସେଥିପାଇଁ ଶ୍ରୀମତ ରୂପ ଲଗାମକୁ ଟାଇଟ୍ କରି ବ୍ୟର୍ଥ ସଂକଳ୍ପର ଅପବିତ୍ରତାକୁ ସମାପ୍ତ କର। ଓମ୍ ଶାନ୍ତି।